ଅଜିଚେତନିକ ପବିତ୍ର ଦିବସ ଶ୍ରୀଲ ପ୍ରଭୁପାଦଙ୍କର ତିରୁଭାବ ତିଥି ପ୍ରଭୁପାଦ କାର୍ତ୍ତିକ ମାସରେ ବୃନ୍ଦାବନ ଜୈନ ଫିଲୋସଫି କିଛି ସ୍ପେସିଆଲ ନିଜ ନିଜର ଅଧିକାର ନିଜର ବିଚାରରେ ଆମେ କିଛି ମତ ଦେଇପାରିବା, କିନ୍ତୁ ସେଇ ମତଟା ସାର୍ବଜନୀନ କେବେ ହବନି, ସେଟା ନିଜର ସାର୍ବଜନୀନ, ସେଥିରେ ଲୋକମାନଙ୍କର ବେନିଫିଟ୍ ହବ, ନହେଲେ ଏଠି ଯେମିତି ଶଙ୍କରାଚାର୍ଯ୍ୟଙ୍କର ମତ, ଶଙ୍କରାଚାର୍ଯ୍ୟଙ୍କର ଲାଷ୍ଟ କନକ୍ଲୁଜନ ହେଲା ଭଜ ଗୋବିନ୍ଦ, କୌଣସି ଶଙ୍କରାଚାର୍ଯ୍ୟ ଶଙ୍କରପନ୍ଥୀ ମାନେ କେବେ ଭକ୍ତ ହେଇପାରିଲେ, କାହିଁକିନା ଶଙ୍କରାଚାର୍ଯ୍ୟଙ୍କର ଯୁଗାଚାର୍ଯ୍ୟଙ୍କର ଅନ୍ତର ଭିତରେ ପ୍ରବେଶ କରିପାରିଲେ, ମନବିଷ୍ଣୁ ଜାଣିପାରିଲେ, ସେଥିପାଇଁ ସେଭଳି ପ୍ରଭୁପାଦ ଏ ମୁଭମେଣ୍ଟ ଯେଉଁ କରିଛନ୍ତି ଏଟା 10,000 ବର୍ଷ ପାଇଁ କରିଛନ୍ତି, ଏବଂ ପ୍ରଭୁପାଦ ଗୋଟେ ଗାଇଡ୍ଲାଇନ୍ ଦେଇକି ଯାଇଛନ୍ତି। 1977ରେ ପ୍ରଭୁପାଦ ବମ୍ବେ ଆସିବା ପୂର୍ବରୁ, ବମ୍ବେରୁ ବୃନ୍ଦାବନ ଆସିବା ପୂର୍ବରୁ ପ୍ରଭୁପାଦ କହୁଥିଲେ, ସବୁବେଳେ ପଚାରୁଥିଲେ ମୋର ବୁକ୍ ଡିଷ୍ଟ୍ରିବ୍ୟୁସନ୍ କେତେ ହଉଛି, ପୂର୍ବ ସବୁବେଳେ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ପଚାରୁଥିଲେ, ତାକୁ ପଚାରା ଯାଉଛନ୍ତି ପ୍ରଭୁପାଦ ଆପଣ କେଉଁଥିରେ ଖୁସି ହେବେ, ଏ ତୁମେ କେଉଁଥିରେ ଖୁସି ହବ, ପ୍ରଭୁପାଦ ଆପଣ କେଉଁଥିରେ ଖୁସି ହେବେ, କେଉଁ ଗ୍ରନ୍ଥ ଅଧିକ ଗଲେ ଆପଣ ଖୁସି ହେବେ, ଏ ଛୁଆମାନେ କଣ କଣ କରୁଛନ୍ତି, ମାନେ ବସ ତୁମେ, ପିଲାମାନଙ୍କୁ ସବୁ ଆଗରେ ବସେଇବେନି, କେବଳ ମାନେ ଛୋଟ ପିଲା କଣ ଜାଣିଛନ୍ତି, ପ୍ରଭୁଜନ ଶୁଣିବେ, ମାନେ ଖେଳିବା ପାଇଁ ଆସିଛନ୍ତି, ବସ ପ୍ରଭୁପାଦଙ୍କୁ ପଚରା ଯାଉଥିଲା, ପ୍ରଭୁପାଦ ଆପଣ କେଉଁଥିରେ ଖୁସି ହେବେ, କେଉଁ ଗ୍ରନ୍ଥ ଯଦି ଆମେ ବିତରଣ କରୁ ଖୁସି ହେବେ, ପ୍ରଭୁପାଦ କହିଲେ ଭଗବତ ଗୀତା, ପ୍ରଭୁପାଦ ହସିଲେ, ସେତେବେଳେ ପ୍ରଭୁପାଦଙ୍କର ଅସୁସ୍ଥ ଆସିଗଲାଣି, ଆଉ ତମା ପୂଜ୍ୟପାଦ ତପାଲକୃଷ୍ଣ ମହାରାଜ ବାରମ୍ବାର କହୁଛନ୍ତି ପ୍ରଭୁପାଦ ଆମେ ଆପଣଙ୍କୁ ବୃନ୍ଦାବନ ନବୁନୁ, କାରଣ ପ୍ରଭୁପାଦଙ୍କ ଇଚ୍ଛା ମୁଁ ବୃନ୍ଦାବନ ଯିବି, ପ୍ରଭୁପାଦ କହିଲେ ମୋର ବମ୍ବେରେ କିଛି ଅସୁବିଧା ନାହିଁ, କିନ୍ତୁ ଏ ଯେଉଁ କନଷ୍ଟ୍ରକ୍ସନ୍ ହେଉଛି, ତୁମେ ଚାହୁଁଛ 3 ମନ୍ଥ ଭିତରେ କମ୍ପ୍ଲିଟ୍ କରିବା ପାଇଁ, ମୁଁ ଇନାଗୁରେସନ୍ କରିବି, କନଷ୍ଟ୍ରକ୍ସନ୍ ସାଉଣ୍ଡ ମୋତେ ଏତେ ପ୍ରୋବ୍ଲେମ୍ କ୍ରିଏଟ୍ କରୁଛି, ମୁଁ ଏଠି ରହିପାରିବିନି, ତୁମେ ମୁଁ ଇମିଡିଏଟ୍ କିଛି ମୋତେ ସିଫ୍ଟ କରିବା ପାଇଁ ବ୍ୟବସ୍ଥା କର ବୃନ୍ଦାବନ। ମୁଁ ଗୋଟେ କଥା କୁହ, ଦେଖନ୍ତୁ ସେମାନେ ପ୍ରଭୁପାଦଙ୍କୁ କେମିତି ବୁଝିଥିଲେ, ଯୁଗାଚାର୍ଯ୍ୟଙ୍କୁ କେମିତି ବୁଝିଥିଲେ, ତାଙ୍କ ଅନ୍ତର ଭିତରେ ପଶିଥିଲେ ପ୍ରଭୁପାଦଙ୍କ ଶିଷ୍ୟମାନେ, ପ୍ରଭୁପାଦଙ୍କୁ ନା ଆମେ ନବୁ, ତମର କିଷ୍ଣ ମହାରାଜ କହିଲେ ତୁମେ ଜୀବି ସେମାନଙ୍କ ସହିତ କନସଲ୍ଟ କର, ସବୁ ଜୀବି ସେମାନେ ବସିଲେ, ସମସ୍ତ ଜୀବି ସେମାନଙ୍କର ଉପରେ ନିଆଯାଉଛି, ଆମେ ପ୍ରଭୁପାଦଙ୍କୁ ବମ୍ବେରୁ ନବା କି ନାହିଁ, ବୃନ୍ଦାବନ ନବା କି ନାହିଁ, ସମସ୍ତେ ଜଣେ ଜଣେ ଓପିନିଅନ୍ ଦେଉଛନ୍ତି, ସେଠି ଗୋଟିଏ ଓପିନିଅନ୍ ଆସିଲା ତମାଲ କୃଷ୍ଣ ମହାରାଜ ଦେଲେ, ସେଟା ପ୍ରଭୁପାଦ ଶୁଣୁଛନ୍ତି ଯେ ଆମେ ଆପଣ ବୃନ୍ଦାବନ ନବୁନୁ, ମୋର ଏଇଟା ଭିୟୁ ମହାରାଜ କହିଲେ, କାହିଁକି ଆମେ ଜାଣିଛୁ ଆପଣଙ୍କୁ ନେଲା ମାନେ ଆପଣ ସେଠି ସ୍ୱର ଛାଡ଼ିଦେବେ, କାରଣ ଏଇଟା ଆପଣଙ୍କ, ଆପଣ ତ ଭଗବାନଙ୍କ ଲୋକ, ଆପଣ କେବେ ରହିବେନି, ଆପଣଙ୍କ ଇଚ୍ଛାରେ ମୃତ୍ୟୁଟା ଅଛି, କିନ୍ତୁ ଆମେ ତ ଆପଣଙ୍କୁ ନ ନବୁ, ଆପଣ ଜୟ ଜଗତରେ ଆପଣ ରହିବେନି, ମାନେ ଦେର୍ ଏନଫ୍ ମେଚ୍ୟୁର୍ଡ, ପ୍ରଭୁପାଦଙ୍କୁ ସବୁ ଦେଇଦେଇଛନ୍ତି, ଜିବିସି ପୋଷ୍ଟ ଦେଇଦେଇଛନ୍ତି, ଫିଲୋସଫିକାଲ ସବୁ ଦେଇଦେଇଛନ୍ତି, କିନ୍ତୁ ସେ ଜାଣିଛନ୍ତି ଜଣେ ଆବସଲ୍ୟୁଟଲି ଜଣେ ଆଚାର୍ଯ୍ୟଙ୍କର ଆବଶ୍ୟକତା ରହିଛି, ତାଙ୍କ ପ୍ରେଜେନ୍ସର ଆବଶ୍ୟକତା ରହିଛି, ସେ ଚାହୁଁନଥିଲେ ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ପ୍ରଭୁପାଦ ଯାଆନ୍ତୁ ବୋଲି ଜଗତ, କାହିଁକିନା ଯୁଗାଚାର୍ଯ୍ୟଙ୍କର ଆମର କନକ୍ଲୁଜନ୍, ଆମେ ଶାସ୍ତ୍ର ପଢ଼ିବା, ଆମେ କିଛି କନକ୍ଲୁଜନ୍ ଦେଇଦେବା, ଆମର ଭିଜନ ଅଲଗା ରହିବ, ଆମର ମତ ଅଲଗା ରହିବ, ଏଇଟା ଆମ ପାଇଁ ଆମ ଫଲୋଅର୍ମାନଙ୍କ ପାଇଁ ଠିକ୍ ହେଇପାରେ, ସମାଜ ପାଇଁ ଏଇଟା ଆଦୃତ ହେବନି, କିନ୍ତୁ ଏଇଟା ଏଇଟା ଗୋଟେ କଣ୍ଟିନ୍ୟୁଅସ୍ ବା କଣ୍ଟିନ୍ୟୁଟି, ଏ ନିୟମର କିଛି ସ୍ଥାୟିତ୍ୱ ରହିବନି। ଆମେ ଦେଖିବା ଆମ ଭାରତବର୍ଷରେ ବହୁତ ସାଧୁ, ଏ ଗୌଡ଼ିଆ ପରମ୍ପରାରେ ବହୁତ ସାଧୁ ଅଛନ୍ତି, ଆଚ୍ଛା ସେମାନଙ୍କ ନିୟମ କ'ଣ ବର୍ତ୍ତମାନ ଚାଲୁଛି କି, ସେ ନିୟମଟା କାହିଁକି ଚାଲିଲାନି, ଫେରାଜ ଭେରା ଟ୍ରାଡିସନାଲ ବୈଷ୍ଣବ, ଆମେ ଆମେ ମାନେ ସବୁ ଜାଣିଛେ ବୈଷ୍ଣବ ତା କ'ଣ ସବୁ ଶାସ୍ତ୍ର ଅଛି, ଆମେ ପ୍ରଭୁପାଦ କାହିଁକି ଫଲୋ କରୁଛେ, ମୋର କ୍ୱେଶ୍ଚନ, ଯଦି ଆମେ ଷ୍ଟ୍ରିକ୍ଟ ସାଧୁ ହେବା ପାଇଁ ଚାହୁଁଛେ ତାହେଲେ ଗୌରୀ କୃଷ୍ଣଦାସ ବାବାଜୀ ମହାରାଜଙ୍କୁ ଫଲୋ କର, ବଂଶୀଦାସ ବାବାଜୀ ମହାରାଜଙ୍କୁ ଫଲୋ କର, ଆମେ ପ୍ରଭୁପାଦଙ୍କୁ କାହିଁକି ଫଲୋ କରୁଛେ, ନା ସେ ଯୁଗାଚାର୍ଯ୍ୟ, ସେ ଜାଣିଛନ୍ତି ପରମାତ୍ମା ଭଗବାନ କୃଷ୍ଣ କ'ଣ କରନ୍ତି, ପ୍ରତ୍ୟେକ ଜୀବ ହୃଦୟରେ ପରମାତ୍ମା ରୂପ ଅଛନ୍ତି, ଏଇ ଜୀବମାନେ କ'ଣ, ଏ ଜୀବମାନେ କିଭଳି ସ୍ୱୀକୃତି ପ୍ରାପ୍ତ ହେବେ, ଏମାନେ କିଭଳି ଏମାନଙ୍କର କ୍ରମୋନ୍ନତି ହେବ, ସେ ଆଚାର୍ଯ୍ୟଙ୍କୁ ତାର ମ୍ୟାନିଫେଷ୍ଟ କରନ୍ତି। ଯେ ଦେଖଳି ଆପଣମାନଙ୍କ ଭିତରେ କିଏ ବେଦ ପଢ଼ିଛନ୍ତି କ'ଣ, ଆମେ ପଢ଼ିଛେ ବେଦ, ଯିଏ ବେଦ ପଢ଼ିନି ତାକୁ ଅନାର୍ଯ୍ୟ ବୋଲି କୁହାଯାଏ, କିନ୍ତୁ ଆମେ ଆର୍ଯ୍ୟ, ଆମେ ବେଦ ପଢ଼ିଲେ, ଦେଖନ୍ତୁ ଆମେ କେତେ କଣ୍ଡମ, ଆମେ ଆମେ ସଂସ୍କୃତ ପଢ଼ିନେ, ଆମେ ବେଦ ପଢ଼ିନେ, আচ্ছা গীতা পড়েছিল আমি কি গীতা পড়িনি, আমি ভারত ভূমির লোক, হরিনাম হরিনাম বুড়া লোক হরিনাম করতে ছুঁ মানে কেবল চূড়া চক চূড়া কু চকটা হলে খাইলা বেড়ে যাতে গাঁর কীর্তন হল বেড়ে চূড়া নড়িয়া চকটা হব পিলা মানে যাবে হুয়া হালা করে খাই আসবে কীর্তন বুড়া মানে করি আর বুড়ি মানে শুনবে। এটা ওড়িশার ট্রাডিশন, আমি ওড়িশা লোক, আমি ট্রাডিশনাল লোক না, নাম যে কোণ করা দরকার যে বুড়া বুড়ি হলে ঠাকুর নাম করিয়ে আমি যে প্রসাদ খাই আসবে। দেখুন জন যুগাচার্যঙ্কর কত শক্তি, সে আজ গীতা লা কিন্তু গীতা আজ সমস্ত গীতা যে জীবন পরিবর্তন করে আমি জানি ভগবান যে ম্যানিফেস্টো ভগবান যেত বিভূতি আছে তুলসী গীতা ভগবান নাম ভগবান ধাম বৃন্দাবন কি যাও বুড়া বুড়ি বুড়ি যাও বৃন্দাবন কাই যাবে চারিধাম ভিতরে বৃন্দাবন বুলিকি আসলে পুণ্য হব সব ম্যানিফেস্ট করবার আচার্য আচার্য শক্তি রয়েছে তেমন আচার্য প্রিন্সিপল আমি ঠিক সে নবুঝা সমস্যাটা কোণ হব এতে অলগা মত পশিযা আমি থাকা বৈষ্ণব যেমনি শঙ্করাচার্য পত্র শঙ্কর পন্থী মানে অনেক মত অলগা পশিগাল আউ শঙ্কর মত রহলানি সেদিন প্রভুপাদ শিষ্য মানে ভারি স্টিক হচ্ছেন প্রভুপাদ প্রিন্সিপল উপরে না প্রভুপাদ যা তুমি ডাইভর্ট করি আর প্রভুপাদ সে ডাইভর্ট নকরিয়া সব ট্রেনিং দিয়ে প্রভুপাদ ডিবেট করুলে মর্নিং ওয়াক করলে ডিবেট করুলে যদি কে নপচারে প্রভুপাদ প্রশ্ন পচারুলে কুহ তোমার মত কোণ হ্যাঁ প্রভুপাদ ফিলোসফিক্যালি স্ট্রং করা চাই তুমি কোণ কৌ তুমি সব জাণ যে মানে ভক্ত হচ্ছেন বিশেষ করে আজকাল আমলে তো অলগা জিনিস বর্তমান সব অলগা আপন মানে আসুন প্রিচিং হয়ে মোট গোটি রিকোয়েস্ট কোণী প্রবচন শুনে আবশ্যক না অনলেস তুমি প্রভুপাদ বুকস পড়ি না কারণ বর্তমানে ইউট্যুবের এত প্রবচন চালছি জন বহু শীঘ্র সে অলগা আড়ে পড়ে যাব বহু শীঘ্র অলগা কারণ সমস্ত ভগবান কথা কুচুন কি তাঁর আইডিয়ার কুচুন সেটা আমার বেনিফিট হব কি না আমি কেমন জাণবা প্রভু প্রথমে প্রভুপাদ বুকস কু পড়া পড়ে স্পেশালি প্রভুপাদ যেতে গ্রন্থ আছে গীতা ভাগবত পুরা কমপ্লিট কর তারপরে অন্য লোক কথা শুনে তাহলে তুমি কনক্লুজনটা জাণিল তাঁর তুমি সারটা আনিপার কনক্লুজন জাণিথ প্রভুপাদ শিক্ষার তুমি তার কথাটা সার বলে ভাবি তা অধিকারটা যা তাঁর অধিকারটা যা তুমি সেটা ধরিপারবনি সে তাঁর অধিকার নিয়ে কথা কুমার সেটা তুমি আপ্লিকেবল নইপার তেমন আমি প্রথমে আমি তো আসুল আমাকে ট্রেনিং দিয়া যা আমি প্রভুপাদ গ্রন্থ সব পড়ুলু প্রভুপাদ মন্দিরের সেবা গ্রন্থ গুড়ি পার্টিকুলার সবুবে পড়িয়া দরকার উপদেশামৃত কতটা আরম্ভ করি ভগবত গীতা ভাগবতম আটলিস্ট ভাগবতম পড়লা পরে জন ইনিশিয়েসন স্টেজ যাওয়া দরকার তারপরে নেক্সট স্টেজ চিন্তা মতো প্রভুপাদ ফিলোসফি উপরে প্লাস আজ মু পড়ুলি প্রভুপাদ প্রভুপাদ কেমতি কুমি ডিবেট করছেন প্রভুপাদ সঙ্গে পচারুন দেখুন কেমতি গা যুগাচার্য না প্রভুপাদ কুচ ডিভোট ইজ এ সিম্পল আর এ কুকেট প্রভুপাদ পাখে ভক্ত মানে আসেন ভক্ত সরল না কুটিল কোণ কে সমস্ত কে সরল প্রভুপাদ ন কাটিদেলে সাংস কে সংসার জন নথিলে প্রভুপাদ ডিফিট করা এটা হচ্ছে প্রভুপাদ কে জন ডিফিট করবেন না তা মেটেরিয়াল প্রশ্ন পচার পলিটিক্যাল প্রচার সাইন্টিস্ট প্রচার যেকোন জিনিস আপনার কনভারসেশন সেমতি ডিফিট করে দিয়েছিল 70 বর্ষ বয়সের এনার্জেটিক পুরা গোটা হোল ওয়ার্ল্ড ওয়াইড মিশন সে মুন্ডে রাখিলে 10,000 বিদেশ শিষ্য নিয়ে 10,000 বর্ষ পর্যন্ত যোজনা করে দিয়েছেন 10,000 ইয়ার পর্যন্ত প্রিন্সিপল সেট আপ পুরো ভগবান লোক সি প্রভুপাদ কে নাই প্রভুপাদ কে দেখ ডিভোটি সিম্পল ডিভোটি বি কুকেট প্রভুপাদ কে মু বি কুকেট দেখ তুমি মানে কি 4টা নিয়ম মান না তুমি সব আমিষ খাওয়া স্ত্রী সঙ্গ করু মদ্যপান করু দেখ মু কেমি কুকেট ওয়ে আসিকি তুমি সব লন্ডা করি তুমি সমস্ত তুমি তুমি সবাই দেবি মু কুকেট করছি কি না মানে প্রভুপাদ কহা কথা তুমি কোশ হিসাবে মধ্যে ডিফিট করে পারিবে প্রভুপাদ ডিবেট আ কুমি প্রভুপাদ ডিবেট করি তুমি সাথে কুহ তুমি কোণ করে প্রভুপাদ কুচি পচারুন তাঁর নাটক জাঁপার কি বহু সুন্দর ইংলিশ কুচুন প্রভুপাদ পচারুন প্রভুপাদ হোয়াট ইউ আর সেইং ইউর ফিলোসফি দে উইল নট অ্যাডমিট প্রভুপাদ স্যার ইফ দে উইল নট অ্যাডমিট হোয়াই আই উইল অ্যাডমিট সে মানবে না আমি কাই মানি প্রভুপাদ কোশি হিসাবে কেবে ছাড়ু নতুন সে মানবে না আমি মানি না প্রভুপাদ যদি টিকে সে উল্টা পচারে প্রভুপাদ আই উইল কিক ইন দ্যার ফেস 70 বর্ষের সে কুলে আই উইল কিক ইন দ্যার ফেস দে আর স্টুপিড দে আর ননসেন্স 70 বর্ষের এত এনার্জেটিক কারণ মু এটা কাহিঁ কুচি ନା ଆମ ମାନଙ୍କର ଯେଉଁ ବିଚାରଧାରା ରହିଛି ଠିକ୍, ଆମେ ଭଗବାନଙ୍କୁ ଭଜନ କରିବା ପାଇଁ ଚାହୁଁଛେ, କିନ୍ତୁ କେମିତି ଭଜନ କରିବା? ଭଜନର ଅନୁକୂଳ ହେଉଛି ଆଚାର୍ଯ୍ୟଙ୍କର ପ୍ରିୟ, ବହୁତ ଷ୍ଟିକପ୍ ରହିବାକୁ ପଡ଼ିବ। ଫ୍ଲାଇଟ୍ରେ ଯାଉଛନ୍ତି ସମସ୍ତେ ପ୍ରଭୁପାଦଙ୍କୁ, ମାନେ ପ୍ରଭୁପାଦ ଯୁଆଡ଼େ ଯାଉଥିଲେ ସମସ୍ତେ ଚାହୁଁଥିଲେ ଆମେ ପାଖରେ ବସିବୁ। ତେଣୁ ରିଜର୍ଭ କଲାବେଳେ ଆଜିକାଲି ଭଳିଆ ଏତେ ବିଜି ନଥିଲା, ତ ରିଜର୍ଭ କଲାବେଳେ ସେମ୍ ରୋ ଗୁଡ଼ାକ ସବୁ ରିଜର୍ଭ କରୁଥିଲେ, ମୁଁ ପ୍ରଭୁପାଦ କ୍ଲୋଜ୍ରେ ବସିଛି, କାରଣ ପ୍ରଭୁପାଦ କେତେବେଳେ କ'ଣ କାହା କହିବେ ହିସାବ ପତ୍ର ନାହିଁ। ଆଉ ସେ ଏମିତି ଥିଲେ ନା, ତ କିଏ ଭୁଲି ପାରୁନଥିଲେ। ମୁଁ କାଲି କ'ଣ କହୁଥିଲି ନା କ'ଣ, 70 ବର୍ଷରେ ସମସ୍ତେ ସ୍ନେହ ଚାହାନ୍ତି, ବୃଦ୍ଧ ଲୋକ କାହାକୁ ସ୍ନେହ ଦେଇପାରେ ନା, ବାର୍ଦ୍ଧକ୍ୟରେ ସ୍ନେହ ସମସ୍ତଙ୍କର ଦରକାର। ସେ ଜଣେ ଲୋକ ଯେ ସ୍ନେହରେ ବିଦେଶୀମାନଙ୍କ ହୃଦୟକୁ ପରିବର୍ତ୍ତନ କରିଦେବେ, ଏଇଟା ଗୋଟେ ଏକ୍ସକ୍ଲୁସିଭ ଜିନିଷ। କେହି ବୃଦ୍ଧ ବୟସରେ ତାଙ୍କ ବଡିଟା ପରମିଟ୍ କରେନି, ସବୁ ଜିନିଷଟା ଖରାପ ଲାଗେ, ସେ ସବୁବେଳେ ସ୍ନେହ ଚାହେଁ, ମୋ ନାତି ମୋତେ ଭଲ ପାଉ, ମୋ ପୁଅ ମୋତେ ଭଲ ପାଉ। କି ସିଏ ପୁରା ଯେତେବେଳେ ଲାଷ୍ଟ ଇୟର୍ ଏଇ ନଭେମ୍ବର ମାସରେ କିଛି ଦିନ ପୂର୍ବରୁ ପ୍ରଭୁପାଦଙ୍କୁ ଜିବିସିମାନଙ୍କୁ ଡକେଇଛନ୍ତି, ପ୍ରଭୁପାଦ ଦେଖା କରିବାକୁ ଆସିବେ, ପ୍ରଭୁପାଦ ପ୍ରିପେୟାର ହେଉଛନ୍ତି ଜଗତ ଛାଡ଼ିବା ପାଇଁ। ସମସ୍ତେ ଆସୁଛନ୍ତି ପଚାରିବା ପାଇଁ ପ୍ରଭୁପାଦ ଆପଣ ସ୍ୱର କେମିତି ଅଛି। ଗିରିରାଜ ସ୍ୱାମୀ ବୋଧେ, ପୂଜ୍ୟପାଦ ଗିରିରାଜ ସ୍ୱାମୀ ବୋଧେ ଆସିକି ପହଞ୍ଚିଲେ, ସେ ଆସିକି ପହଞ୍ଚୁଛନ୍ତି, ପ୍ରଭୁପାଦ ପଚାରୁଛନ୍ତି ହାଉ ଆର୍ ୟୁ, ତାଙ୍କ ଆଖରୁ ଠପ୍ ଠପ୍ ଲୋ ବଢ଼ିଗଲା। ଆରେ ପ୍ରଭୁପାଦ ଏଇ ସମୟରେ ଆଉ କିଛି ଦିନ ପରେ ସ୍ୱର ଛାଡ଼ିବେ, କି ସେ ମୋତେ ପଚାରନ୍ତି ମୁଁ କେମିତି ଅଛି, ହ୍ୱାଟ୍ ଆବାଉଟ୍ ମାଇ ବୁକ୍ସ। ପ୍ରଭୁପାଦ ସବୁବେଳେ କହୁଥିଲେ ମୋ ବୁକ୍ସ, ମୋ ଗ୍ରନ୍ଥ କ'ଣ ଅଛି, କାରଣ ଏଇ 10,000 ବର୍ଷ ପର୍ଯ୍ୟନ୍ତ ପ୍ରଭୁପାଦ ବୁକ୍ସ ପୁସ୍ କରିବାକୁ ପଡ଼ିବ। ପ୍ରିଚିଂ ଇଜ୍ ନଟ୍, ପ୍ରଭୁପାଦ କହୁଛନ୍ତି ୟୋର୍ ପ୍ରିଚିଂ ଇଜ୍ ଓନ୍ଲି ମିଟ୍ ଫର୍ 3 ମିନିଟ୍ସ, ତୁମେ ଯେଉଁଟା କହୁଛ, ଆମେ ଯେଉଁଟା କହୁଛୁ ପ୍ରଭୁ, ସେଇଟା 3 ମିନିଟ୍ ପାଇଁ ତୁମ ମୁଣ୍ଡରେ ରହିବ। ବଟ୍ ଇଫ୍ ସମ୍ ରିଡ୍ ମାଇ ୱାନ୍ ମାଇ ବୁକ୍ସ ଇଭିନ୍ ଫର୍ 1 ପେଜ୍, ହି ୱିଲ୍ ଚେଞ୍ଜ ହିଜ୍ ଲାଇଫ୍। ସେ ପ୍ରଭୁପାଦ ବୁକ୍, କାରଣ ଏଇଟା 10,000 ବର୍ଷ ପର୍ଯ୍ୟନ୍ତ ରହିବ, ସେଥିରେ କରୁଣା ଶକ୍ତି ରହିଛି। ଆଉ ପ୍ରଭୁପାଦଙ୍କର ଏଇ ଯେଉଁ ସ୍ଥାନ ରହିଛି, ମୁଁ ଏ ବିଷୟରେ କିଛି କହିବି। ପ୍ରଭୁପାଦ ଶୁଦ୍ଧ ଭକ୍ତ ଥିଲେ, ମୁଁ ସ୍ଟୋରୀ କହୁଥିଲି, ମୁଁ ଶୁଣିଥିଲି, ଏବେ କହୁଥିଲି ପ୍ରବଚନରେ। ପ୍ରଭୁପାଦ ଭଗବାନଙ୍କୁ ଦେଖିକି ପଚାରନ୍ତି, ଆପଣ କେମିତି ଅଛନ୍ତି, ଖାଇଛନ୍ତି କି ନାହିଁ? ଏବେ ଗୋଟେ ବାହାରି ଥିଲା ପୂଜ୍ୟପାଦ ତମଲ କୃଷ୍ଣ ମହାରାଜ ପାଖରେ ଠିଆ ହେଉଛନ୍ତି, କାରଣ ସେ ବେଶୀ କ୍ଲୋଜ୍ ଥିଲେ। ପ୍ରଭୁପାଦ କ'ଣ ପ୍ରଭୁପାଦ କେଉଁ ପ୍ରଣାମ କରୁଛନ୍ତି ଆମେ ଶୁଣିବା, ପ୍ରଭୁପାଦ ହେ କୃଷ୍ଣ କରୁଣା ସିନ୍ଧୁ କି ଆଉ କେଉଁ ପ୍ରେୟାର କରୁଛନ୍ତି ଶୁଣିବା ଟିକେ। ସେ ପ୍ରଭୁପାଦଙ୍କର କାନ କର ଯାଇ ଠିଆ ହେଉଛନ୍ତି, ମାନେ ମୁଖ କରରେ କାନ ଦେଇକି। ପ୍ରଭୁପାଦ କ'ଣ ଠାକୁରଙ୍କୁ ପଚାରୁଛନ୍ତି? ପ୍ରଭୁପାଦ କହୁଛନ୍ତି ଆପଣ ସେମାନେ ଖାଇବାକୁ ଦେଉଛନ୍ତି ଠିକ୍ ସେ? ମୁଁ ଆସିଲାବେଳୁ ସେମାନେ ଆପଣଙ୍କୁ କେୟାର କରୁଛନ୍ତି ନା ଆଗରୁ କେୟାର କରୁଥିଲେ? ଆପଣ ଅବହେଳା କରୁନାହାନ୍ତି ତ? ଇଏ ଭାବୁଥିଲେ ପ୍ରଭୁପାଦ କିଛି ପ୍ରେୟାର କରୁଛନ୍ତି, ମୁଁ ସେ ପ୍ରେୟାରଟା ଶିଖିବି, କିଛି ଭଗବାନ କେମିତି ପଚାରୁଛନ୍ତି। ପ୍ରଭୁପାଦ ଗୋଟେ ଜାଗାକୁ ଗଲେ ବିଦେଶରେ, ମୁଁ ଭୁଲି ଯାଉଛି, ପ୍ରଭୁପାଦ ଯାଇକି ଦେଖିଦେଲେ, ସାଙ୍ଗେ ସାଙ୍ଗେ କହିଲେ ଟେମ୍ପଲ୍ ବୈଷ୍ଣବ ଡାକ, କହିଲେ ଠାକୁର କାହିଁ ପତଳା ଦେଖାଉଛନ୍ତି, ଖାଇବାକୁ ଦେଉନି, କହିଦେଲେ ସାଙ୍ଗେ ସାଙ୍ଗେ ତୁମେ ଡାକ, ମୁଁ ଟେମ୍ପଲ୍ ପ୍ରେସିଡେଣ୍ଟ ସାଙ୍ଗରେ କଥାବାର୍ତ୍ତା କରିବି। ଡକାଲ ଟେମ୍ପଲ୍ ପ୍ରେସିଡେଣ୍ଟ, ସତ କଥା କୁହ, ତୁମେ ଯେତେ ପ୍ରମିସ୍ କରିଥିଲ ଇନଷ୍ଟଲ୍ ବେଲେ ତୁମେ ସେତିକି ଦେଉନ ଭୋଗ। ସେ କହିଲେ ହଁ ଆଜ୍ଞା, ଆମେ ଫାଇନାନ୍ସିଆଲି ବହୁତ ଅସୁବିଧାରେ ପଡ଼ିଛୁ, ଆଉ ଡିପୋଟି ମାନେ ବି କରୁନାହାନ୍ତି, ଆମେ ଆମେ ଟିକେ ମିନିମାଇଜ୍ କରିଦେଇଛୁ। ପ୍ରଭୁ ସାଙ୍ଗେ ସାଙ୍ଗେ ରାଗିଗଲି, କ'ଣ କଲ? ସେଥିରେ ମୁଁ ଦେଖିକି ଜାଣିଦେଉ ଯେ ମୋ ଠାକୁର ପତଳା ହେଇଗଲେଣି, ସାଙ୍ଗେ ସାଙ୍ଗେ ପ୍ରଭୁ ଜାଣିଦେଉଥିଲେ। ଭଗବାନଙ୍କର ଶକ୍ତି, ତାଙ୍କର ପ୍ରଭୁଙ୍କର ପୂର୍ଣ୍ଣ ଶକ୍ତି ପ୍ରାପ୍ତ ହେଇଥିଲେ। ଆଉ ଶେଷ ମୁହୂର୍ତ୍ତରେ ଯେତେବେଳେ କେମିତି ସେ ପଢ଼ୁଥିଲି, ଶେଷ ମୁହୂର୍ତ୍ତରେ ତାଙ୍କ ମୁଖରୁ ସେ ଗୌରାଙ୍ଗ ମହାପ୍ରଭୁଙ୍କ କଥା, ଯେତେବେଳେ ତାଙ୍କୁ ବୃନ୍ଦାବନରୁ ମାୟାପୁର ସିଫ୍ଟ କରିବା ପାଇଁ ପ୍ଲାନ୍ ଚାଲିଲା, କହିଲେ ମୁଁ ଟିକେ ମାୟାପୁର ଯିବି, ମାୟାପୁର ଭେଜିଟେବୁଲ ଭଲ, ଆଟଲିଷ୍ଟ ଫ୍ରେଶ୍ ଏୟାର ଅଛି, ମାୟାପୁର ପଳେଇବି, ମୋତେ ଟିକେ ବ୍ୟବସ୍ଥା କର, ଆଉ ତୁମେମାନେ ଡିସାଇଡ଼ କର। ପୂର୍ବ ସାଙ୍ଗେ ସାଙ୍ଗେ କହିଦେଲେ, ଶ୍ରୀ ଗୌରମଣ୍ଡଳ ଭୂମି ଯେବା ଜାଣେ ଚିନ୍ତାମଣି ତାର ହଏ ବ୍ରଜଭୂମି ବାସ, ଏ ପଦଟା କହୁଛି। ମୁଁ ସେଠି ଖାଲି ଦେଖୁଥାନ୍ତି, ଦେଖନ୍ତୁ ଆଚାର୍ଯ୍ୟଙ୍କର ହୃଦୟଟା କେମିତିକା, ପ୍ରିଚିଂର କ'ଣ ଜିନିଷଟା ଭଗବାନ ସେ ଶେଷ ମୁହୂର୍ତ୍ତରେ, ଯେଉଁଟା ଲାଷ୍ଟ ଡେ, ମାନେ ଆଉ 3-4 ଦିନ ପୂର୍ବରୁ ତାଙ୍କୁ ତ ମାୟାପୁର କଥା କହୁଛନ୍ତି, ସେ କହୁଛନ୍ତି ଶ୍ରୀ ଗୌରମଣ୍ଡଳ ଭୂମି ଯେବା ଜାଣେ ଚିନ୍ତାମଣି ତାର ହଏ ବ୍ରଜଭୂମି ବାସ, ଏ ପଦେ କଥା କହିକି ସେ ବେଶୀ କଥା କହିପାରୁନାହାନ୍ତି ନା, ସେତିକି କହିକି ବନ୍ଦ ହେଇଯାଉଛି, ତୁମେ ଆରେଞ୍ଜ କର। ତେଣୁ ଅନଡାଉଟଲି କୌଣସି ଇସ୍କନର ଭକ୍ତ କାହାକୁ ବି କେତେବେଳେ ଶ୍ରେଷ୍ଠ ମହାନ ବୋଲି ମନେ କରିବେନି। ମୋ ଗୁରୁଦେବ ମୋତେ ନିଜେ କହିଛନ୍ତି, ମୁଁ ଯେତେବେଳେ ବୁକ୍ ଡିଷ୍ଟ୍ରିବ୍ୟୁନ୍ ଥିଲି ମୋତେ ଷ୍ଟ୍ରେଟ୍ କହିଛନ୍ତି, କୌଣସି ମଠରେ ରହିବନି, ଯିଏ ପ୍ରଭୁପାଦଙ୍କୁ ନିନ୍ଦା କରୁଛନ୍ତି ତାଙ୍କ ମଠକୁ କେବେ ଯିବନି। ମୋତେ ମୁଁ ଗୁରୁଦେବଙ୍କୁ ଶୁଣିଛି, କାରଣ ମୋ ଗୁରୁଦେବ ହେଉଛନ୍ତି ଶୁଦ୍ଧ ଭକ୍ତ, ଭଗବାନଙ୍କର ନିଜ ଲୋକ। ଜାଣିଛନ୍ତି ପ୍ରଭୁପାଦଙ୍କୁ ଶିବଜୀ ଡାକିଥିଲେ ଏଠି 91 ଲେକ୍ଚର ଗୁରୁଦେବ କହୁଛନ୍ତି, କାରଣ ପ୍ରଭୁପାଦଙ୍କର ଅଭିମାନ ହେଇଥିଲା ନା ମୁଁ ଯିବିନି ଭୁବନେଶ୍ୱର, ପୁରୀ ଓଡ଼ିଶା ଯିବିନି ପଣ୍ଡାମାନେ ମୋତେ ଭରି କରୁନାହାନ୍ତି, ଏମାନେ ବୈଷ୍ଣବ। ମୁଁ ଛୋଟବେଳୁ ଜଗନ୍ନାଥଙ୍କ ଭକ୍ତ, ମୁଁ ବିଶ୍ୱସାରା ପ୍ରଚାର କରି ଜଗନ୍ନାଥଙ୍କୁ ପ୍ରଚାର କରି, ସେମାନେ ଭରି କରୁନାହାନ୍ତି, ମୁଁ ଯିବିନି। ଶିବଜୀ ଯାଇଥିଲେ ଭୁବନେଶ୍ୱରରୁ, ଲିଙ୍ଗରାଜ ଯାଇଙ୍କି ଡାକିକି ଆଣିଲେ, ତାଙ୍କ ସ୍ୱପ୍ନ ଡ୍ରିମ୍ରେ ବାରମ୍ବାର ଆସିଲେ, ପ୍ରଭୁପାଦ ଭକ୍ତି ବେଦାନ୍ତ ୟୁ ହାଭ୍ ଟୁ କମ୍ ଟୁ ଓଡ଼ିଶା, ୟୁ ହାଭ୍ ଟୁ କମ୍ ଟୁ। ଶିବଜୀ ଡାକିଥିଲେ ନା, ସେ ଗୁରୁଦେବ ଭେଟିଗଲେ ନା, ସାଙ୍ଗେ ସାଙ୍ଗେ କହିଲେ ତୁମେ ମୋତେ ଭୁବନେଶ୍ୱର ନେବ। ଭଗବାନଙ୍କର ଶୁଦ୍ଧ ଭକ୍ତ ସେ, ଆଉ ସେ ସ୍ଥିତିରୁ ଯଦି କେହି ବି ସେ ସେ ମହାନତା ତାଙ୍କର ଯେଉଁ ମହାନତା ବା ମହାଭାଗବତ ସ୍ଥିତିରୁ ଯଦି ଟିକେ ତଳକୁ ଆମେ ଦେଖିବା ନା, ଆମର ଫଲଡାଉନ୍ ହେଇଯିବ। ଫଲଡାଉନ୍ ଗୋଟେ ଭକ୍ତ ଜୀବନର ପତିତ ଅବସ୍ଥା ହେଉଛି ଜଣେ ଶୁଦ୍ଧ ଭକ୍ତଙ୍କର ମହାଭାଗବତଙ୍କର ସ୍ଥିତିକୁ ଟିକେ ସନ୍ଦେହ କରିବା ବା ଟିକେ ତଳକୁ ଖସେଇବା, ତାଙ୍କଠାରୁ କିଏ ବଡ଼ ଅଛନ୍ତି ସେତିକି ହେଲା। ଭଗବାନଙ୍କୁ ବି ବଡ଼ ଯଦି ଭଲ ମନେ କରିଦେଲେ ବି ସେ ଡିସପ୍ଲିଜ୍ ଭଗବାନ ହେଇଗଲେ, ତୁମେ ଫଲଡାଉନ୍ ହେବନି କିନ୍ତୁ ବ୍ଲକ୍ ହେଇଗଲା। ଭଗବାନଙ୍କର ଖୁସି ହେଉଛି ଜଣେ ଶୁଦ୍ଧ ଭକ୍ତଙ୍କୁ ତୁମେ ସବୁବେଳେ ଶ୍ରେଷ୍ଠ ରଖ, ଏଇଟା ଭଗବାନଙ୍କର ଆନନ୍ଦ। ସେଥିପାଇଁ ମୋର ଗୋଟିଏ ଅନୁରୋଧ, ମୁଁ ଆଉ କହିବିନି, ସମୟ ହେଇଗଲା ଅଭିଷେକ, ଏବେ ପ୍ରଭୁପାଦଙ୍କର ଗ୍ରନ୍ଥକୁ ପଢ଼ିବାକୁ ପଡ଼ିବ, ଆମକୁ ପୁଶ୍ କରିବାକୁ ପଡ଼ିବ। ଏଇଟା ବର୍ତ୍ତମାନ ଟାଇମ୍ ଆସିଯାଇଛି, କାରଣ ହଜାର ହଜାର ଇସ୍କନ ଭକ୍ତ ଆମର ତିଆରି ହେଉଛନ୍ତି, ହଜାର ହଜାର ପ୍ରବଚନ ଚାଲିଛି, ଆପଣ ଶୁଣନ୍ତୁ। କିନ୍ତୁ ଏନଫ୍ ମାଚ୍ୟୁର୍ଡ ବି ଏନଫ୍ ମାଚ୍ୟୁର୍ଡ ଇନ୍ ପ୍ରଭୁପାଦ ଫିଲୋସଫି। ପ୍ରଭୁପାଦ କ'ଣ କହିଛନ୍ତି, ସବୁ ଗ୍ରନ୍ଥକୁ ପଢ଼ିବାକୁ ପଡ଼ିବ, ଆଉ ସମସ୍ତଙ୍କୁ ଗ୍ରନ୍ଥ ଦିଅନ୍ତୁ, ପ୍ରଭୁପାଦ ଗ୍ରନ୍ଥ ଦିଅନ୍ତୁ, ଏଇଟା ଆମକୁ ଏ ସମଗ୍ର ବିଶ୍ୱକୁ ବର୍ତ୍ତମାନ ରକ୍ଷା କରିବ। ପ୍ରଭୁପାଦଙ୍କର କରୁଣା ଶକ୍ତି ଅଛି, ସେ ଶୁଦ୍ଧ ଭକ୍ତ। ଆମେ ଗୁରୁପାଦ ଆଶ୍ରୟ କରିବା, ଗୁରୁଙ୍କର ଆଦେଶରେ ରହିବା, କିନ୍ତୁ ଯୁଗାଚାର୍ଯ୍ୟଙ୍କର ନିୟମକୁ ଆମେ ଅନୁସରଣ କରିପାରିବା, ଆମେ ଲୋକମାନଙ୍କର ବେନିଫିଟ୍ କରିପାରିବା। ଯେମିତି ଗୋଟିଏ ପଏଣ୍ଟ ମୁଁ କହିଲେ ଆପଣ ମନେ ରଖିଥିବେ, ଶଙ୍କରପନ୍ଥୀ ଭଳି ଆମେ ହବାନି। ଶଙ୍କରାଚାର୍ଯ୍ୟଙ୍କ ନିୟମ ମାନିଲେନି, ଭାଗ ହେଇଗଲେ ଫିଲୋସଫି ଅଲଗା ପଶିଗଲା, ବୁଦ୍ଧିଜୀବୀ ଭାଗ ହେଇଗଲା ଫିଲୋସଫି ପଶିଗଲା, ଜୈନିଷ୍ଟ ଭାଗ ହେଇଗଲା ଫିଲୋସଫି ପଶିଗଲା, କାରଣ ଆଚାର୍ଯ୍ୟକୁ ଫଲୋ କଲେ। ସେଥିପାଇଁ ସବୁବେଳେ ଆମକୁ ପ୍ରଭୁପାଦଙ୍କର ଯେଉଁ ଷ୍ଟାଣ୍ଡାର୍ଡ ପ୍ରଭୁପାଦ କହିଛନ୍ତି, ସେ ଫ୍ଲାଇଟ୍ କଥା କହୁଥିଲେ ନା, ପ୍ରଭୁପାଦ ସାଙ୍ଗେ ସାଙ୍ଗେ କେତେ ଷ୍ଟ୍ରିକ୍ଟ ଷ୍ଟିକ୍ଅପ୍। ପ୍ରଭୁପାଦ ସାଙ୍ଗେ ସାଙ୍ଗେ ଦେଖ, କେହି କର୍ମୀ ଶୋଇନାହାନ୍ତି, ଏମାନେ କ'ଣ ଶୋଇଗଲେ ସବୁ ପିପୁଲ ଟି କ'ଣ ମୋବାଇଲ ଦେଖୁଛନ୍ତି, ସେମାନେ କଥା କହୁଛନ୍ତି, ଆମ ଡିବୋଟି ମାନେ ମଙ୍ଗଳାତି ଉଠନ୍ତି, ସମସ୍ତେ ଫ୍ଲାଇଟ୍ରେ ବସିଗଲେ ଶୋଇଗଲେ। ପ୍ରଭୁପାଦ ସିଂହ ଭଳି ପ୍ରଭୁପାଦ ଭୟ କରନ୍ତି ସମସ୍ତେ ବୈଷ୍ଣବ ଡିବୋଟି, ପ୍ରଭୁପାଦ କଥା କହିବେ ଭାରି ଷ୍ଟ୍ରିକ୍ଟ। ପ୍ରଭୁପାଦ ସାଙ୍ଗେ ସାଙ୍ଗେ କହୁଛନ୍ତି ଶ୍ରୁତକୀର୍ତ୍ତି ପ୍ରଭୁଙ୍କୁ, ୟୁ ସି ଦେ ଆର୍ ସ୍ଲିପିଂ, ସ୍ଲିପିଂ ଇଜ୍ ଭେରି ଇମ୍ପୋର୍ଟାଣ୍ଟ ଫର୍ ଦେମ୍। ଆଇ ଆମ୍ 70 ଇୟର୍ ଓଲ୍ଡ, ଆଇ ଆମ୍ ନଟ୍ ସ୍ଲିପିଂ, ଦେର୍ ମାଇ ଡିସେବୁଲ୍, ଦେ ଆର୍ ସ୍ଲିପିଂ। ଆଚାର୍ଯ୍ୟ ସେ ତାଙ୍କର ଶକ୍ତିଟାକୁ ଇଞ୍ଜେକ୍ଟେଡ୍ କରିଦେଉଥିଲେ, ଆଉ ସେ ଶକ୍ତିଟା ଏବେ ବି ଅଛି। ପ୍ରଭୁପାଦଙ୍କୁ ଆପଣ ମୂର୍ତ୍ତି ବୋଲି ଭାବନ୍ତୁନି, ଗୁରୁ ବୈଷ୍ଣବଙ୍କୁ ମୂର୍ତ୍ତି ଭାବ, ଯେ ଗୁରୁଦେବଙ୍କୁ ମୂର୍ତ୍ତି ଭାବିଲା, ଭଗବାନଙ୍କ ମୂର୍ତ୍ତି ଭାବିଲା, ତା ଶକ୍ତି କେଉଁଠୁ ରହିଲା, ସେ ମେଟେରିଆଲ୍ ପର୍ସନ୍ ହେଲା, ଏଟା ଭଗବତ ଶକ୍ତିର ପରିପ୍ରକାଶ। ଶୁଦ୍ଧ ଭକ୍ତ ସବୁବେଳେ ଅଛନ୍ତି, ଆପଣ ପ୍ରେ କରନ୍ତୁ, ଆପଣ ଜାଣିପାରିବେ ପ୍ରଭୁପାଦ ଆପଣଙ୍କୁ କେମିତି ରେସିପୋକେଟ୍ କରିବେ। ତାଙ୍କର ପ୍ରିନ୍ସିପଲ୍ଟାକୁ ସବୁବେଳେ ପୁଶ୍ କରନ୍ତୁ, ଗ୍ରନ୍ଥଟାକୁ ପଢ଼ନ୍ତୁ ଭଲ ଭାବରେ, ପ୍ରାକ୍ଟିକାଲ ସବୁ ପଢ଼ିବାକୁ ପଡ଼ିବ ପ୍ରଭୁପାଦ ଗ୍ରନ୍ଥ, ନୋଟ୍ସ କରନ୍ତୁ, ଆଉ ସେଠୁ ପ୍ରିଚିଂ କରନ୍ତୁ, ୱେ ଅଫ୍ ପ୍ରିଚିଂ ଆପଣ ଡିଫରେଣ୍ଟ ହେଇପାରେ, ଆଉ ପୁଶ୍ କରନ୍ତୁ ପ୍ରଭୁପାଦ ବୁକ୍ସ, ଏଇଟା ସମଗ୍ର ବିଶ୍ୱକୁ ସାହାଯ୍ୟ କରିବ। ଏତିକି କହି ମୁଁ କଥା ବିଶ୍ରାମ ଦେଉଛି, ସମୟ ହେଇଗଲେ ଅଭିଷେକ ହେବେ। ଜଗଦ୍ଗୁରୁ ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଶ୍ରୀଲ ପ୍ରଭୁପାଦ ତିରୋହାପ୍ତି ମହୋତ୍ସବ କି ଜୟ, ବୃନ୍ଦାବନ ଧାମ କି ଜୟ, ସମ୍ବିତ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ, ହରେ କୃଷ୍ଣ ହରେ କୃଷ୍ଣ। Thank you.